ଭଗବତ ନିର୍ଦ୍ଦେଶନ ଦେଇ ଗତି କରିବାକୁ ପଡ଼ିବ। ସବୁ ପରିସ୍ଥିତିରେ ଯଦି ଆମେମାନେ ଭଗବତ ପ୍ରଦତ୍ତ ନିର୍ଦ୍ଦେଶକୁ ମାନି ଭଗବତ ପ୍ରଦତ୍ତ ଅବସ୍ଥାରେ ରହିବା, ତାହେଲେ ଆମମାନଙ୍କ ଅନ୍ତିମ ସିଦ୍ଧି ଲାଭ କରିପାରିବା। ଜୀବନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭଗବାନଙ୍କ ନିର୍ଦ୍ଦେଶକୁ ମାନି ନେବା, ତାହାଙ୍କର ଉପଦେଶକୁ ପାଳନ କରିବା। ଏହା ହେଉଛି ଏକ ପ୍ରକାର ଉପଦେଶ ଯାହା ବ୍ୟକ୍ତିକୁ ତାହାର ସ୍ୱଧର୍ମ ପାଳନ କରାଏ। ସେଇଥିପାଇଁ ଶ୍ରୀମଦ୍ ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ। ସମସ୍ତ ପ୍ରକାର ଧର୍ମ ପରିତ୍ୟାଗ କରି କେବଳ ମୋ ଠାରେ ପ୍ରପନ୍ନ ହୁଅ, ମୋର ଉପଦେଶ ପାଳନ କର। ଗୀତା 18:66 ଶ୍ଳୋକରେ ଏହା କୁହାଯାଇଛି। ଭଗବାନଙ୍କର ଉପଦେଶ ପାଳନ କରି ଭଗବାନଙ୍କ ଠାରେ ପ୍ରପନ୍ନ ହେବା କୌଣସି ନିର୍ଦ୍ଦିଷ୍ଟ ଜାତି ବର୍ଣ୍ଣ ବା ଗୋଷ୍ଠୀ ନିମିତ୍ତ ଉଦ୍ଦିଷ୍ଟ ନୁହେଁ। ଏକ ବ୍ରାହ୍ମଣ ପ୍ରପନ୍ନ ହୋଇପାରେ ଏବଂ ସେହିପରି କ୍ଷତ୍ରିୟ ବୈଶ୍ୟ ବା ଶୂଦ୍ର ମଧ୍ୟ ପ୍ରପନ୍ନ ହୋଇପାରେ। ପ୍ରତ୍ୟେକ ବ୍ୟକ୍ତି ଏହି ନିର୍ଦ୍ଦେଶକୁ ପାଳନ କରିବେ। ସେ ଶ୍ଳୋକରେ କୁହାଯାଇଛି, ଚକ୍ଷୁ ସ୍ମିତାଙ୍ଗା ଇବନୀୟମାନା, ଅର୍ଥାତ୍ ଯେପରି ଏକ ଅନ୍ଧ ଏକ ଚକ୍ଷୁସ୍ମାନ ବ୍ୟକ୍ତିଙ୍କର ନିର୍ଦ୍ଦେଶକୁ ପାଳନ କରେ, ଠିକ୍ ସେହିପରି ପ୍ରତ୍ୟେକ ବ୍ୟକ୍ତି ଭଗବତ ନିର୍ଦ୍ଦେଶକୁ ପାଳନ କରିବା ଉଚିତ। ଯଦି ଆମେମାନେ ଭଗବାନ ଦେଇଥିବା ନିର୍ଦ୍ଦେଶକୁ ଯାହା ବେଦ ଓ ଭଗବତ ଗୀତାରେ ଦିଆଯାଇଛି ପାଳନ କରିବା, ତାହେଲେ ଆମମାନଙ୍କ ଜୀବନ ସଫଳ ହେବ। ସେଥିପାଇଁ ଭଗବାନ କହିଛନ୍ତି, ମନ୍ମନାଭବ ମଦ ଭକ୍ତ ମଧ୍ୟ ମନସ୍କୁରୁ ମାମେ ବିଶ୍ୱସି ସତ୍ୟମ ଦେଇ ପ୍ରତି ଜାଣି, ଅର୍ଥାତ୍ ସର୍ବଦା ମୋତେ ଚିନ୍ତା କର, ମୋର ଭକ୍ତ ହୁଅ ଏବଂ ମୋତେ ନମସ୍କାର କର, ତାହେଲେ ମୁଁ ତୁମେ ନିଶ୍ଚିତ ଭାବେ ମୋ ପାଖକୁ ଆସିବ, ଅର୍ଥାତ୍ ଭଗବତ ଧାମକୁ ଫେରି ଆସିବ। ମୁଁ ଏହା ତୁମ ପାଖରେ ପ୍ରତିଜ୍ଞା କରି କହୁଛି, କାରଣ ତୁମେ ମୋର ଅତି ପ୍ରିୟ ସଖାଟ। ଏହା ଭଗବତ ଗୀତା 18:65 ଶ୍ଳୋକରେ କୁହାଯାଇଛି। ଏ ଉପଦେଶ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଓ ଶୂଦ୍ର ପ୍ରତ୍ୟେକଙ୍କ ପାଇଁ ଉଦ୍ଦିଷ୍ଟ। ବ୍ୟକ୍ତି ଯେଉଁ ବର୍ଣ୍ଣ ବିଭାଗରେ ରହୁନା କାହିଁକି, ସେ ଯଦି ଭଗବାନ ଠାରେ ପ୍ରପନ୍ନ ହୁଏ ଏବଂ ତାହାଙ୍କର ଉପଦେଶ ପାଳନ କରେ, ତାହେଲେ ତାହାର ଜୀବନ ନିଶ୍ଚିନ୍ତ ଭାବେ ସଫଳ ହେବ। ପୂର୍ବ ଶ୍ଳୋକରେ ନାସାବଦ୍ଧ ବଳି ବଦ୍ଧର କଥା କୁହାଯାଇଛି। ଗାଡ଼ିର ଚାଳକ ଯେପରି ଭାବେ ବଳଦକୁ ଚଳାଏ, ବଳଦମାନେ ସେହିପରି ଭାବେ ଚାଲନ୍ତି। ବଳଦମାନେ ଚାଳକଠାରେ ସମ୍ପୂର୍ଣ୍ଣ ରୂପେ ପ୍ରପନ୍ନ ହୋଇଥିବା ହେତୁ ଚାଳକ ଯେଉଁଠାରେ ସେମାନଙ୍କୁ ରଖେ ସେଠାରେ ସେମାନେ ରହନ୍ତି, ଏବଂ ଯାହା ସେମାନଙ୍କୁ ଖାଇବାକୁ ଦେବାକୁ ଇଚ୍ଛା କରେ ସେମାନେ ତାହା ଖାଆନ୍ତି। ଠିକ୍ ତଦ୍ରୂପ ଭାବେ ଆମେମାନେ ସମ୍ପୂର୍ଣ୍ଣ ରୂପେ ଭଗବାନଙ୍କର ପ୍ରପନ୍ନ ହୋଇଥିବା ହେତୁ ଆମେମାନେ କୌଣସି ସୁଖ କାମନା କରିବା କିମ୍ବା ଦୁଃଖ ଆସିଲେ କ୍ଷିପ୍ତ ହେବା ଉଚିତ ନୁହେଁ। ଯେଉଁ ସ୍ଥିତିରେ ଭଗବାନ ଆମକୁ ଦେଇଛନ୍ତି ସେଥିରେ ସନ୍ତୁଷ୍ଟ ରହିବା ଉଚିତ। ଆମେମାନେ ଭକ୍ତିପଦ ଅନୁସରଣ କରିବା ଉଚିତ ଏବଂ ଭଗବାନ ଦେଇଥିବା ସୁଖ ଦୁଃଖରେ ଅସନ୍ତୁଷ୍ଟ ହେବା ଉଚିତ ନୁହେଁ। ସାଧାରଣତ ଯେଉଁମାନେ ରଜ ଓ ତମଗୁଣାଧୀନ ହୋଇଥାନ୍ତି ସେମାନେ 84 ଲକ୍ଷ ଯୋଜନୀରେ ରହି ଭଗବାନଙ୍କ ଯୋଜନା କଥା ବୁଝିପାରନ୍ତି ନାହିଁ, କିନ୍ତୁ ମାନବ ଜନ୍ମରେ ଭଗବାନଙ୍କର ଯେ ଯୋଜନା କଥା ବୁଝିବାକୁ ସୁଯୋଗ ଅଛି। ମାନବକୁ ସୁଯୋଗ ଦିଆଯାଇଛି ଭଗବାନଙ୍କର ସେବାରେ ନିଯୁକ୍ତ ହୋଇ ଏବଂ ଭଗବାନଙ୍କର ଉପଦେଶ ପାଳନ କରି ସର୍ବୋଚ୍ଚ ସିଦ୍ଧି ସ୍ତରକୁ ଉନ୍ନୀତ ହେବା ନିମିତ୍ତ ସମଗ୍ର ଜଗତ ଭୂତ ପ୍ରକୃତିର ଗୁଣମାନଙ୍କର ଅଧୀନ, ବିଶେଷ କରି ରଜ ଓ ତମଗୁଣର ଅଧୀନରେ ଚାଳିତ ହୋଇଅଛି। କିନ୍ତୁ ଯଦି ଲୋକମାନେ ଭଗବାନଙ୍କର ନାମ ଗୁଣ ମହିମା ଶ୍ରବଣ କୀର୍ତ୍ତନ କରନ୍ତି, ତାହେଲେ ସେମାନଙ୍କର ଜୀବନ ସଫଳ ହେବ ଏବଂ ସେମାନେ ସର୍ବୋଚ୍ଚ ସିଦ୍ଧି ସ୍ତରକୁ ଉନ୍ନୀତ ହୋଇପାରିବେ। ସେଥିପାଇଁ ବୃହତ ନାଗରିକ ପୁରାଣରେ କୁହାଯାଇଛି, ଭଗବାନଙ୍କର ଦିବ୍ୟ ନାମ ବ୍ୟତୀତ ପରମାର୍ଥକ ସିଦ୍ଧି ଲାଭର ଅନ୍ୟ ପନ୍ଥା ନାହିଁ। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଭଗବାନଙ୍କର ଦିବ୍ୟ ନାମ ଶ୍ରବଣ ସୁଯୋଗ ଦିଆଯିବା ଉଚିତ, କାରଣ ତଦ୍ୱାରା ବ୍ୟକ୍ତି କ୍ରମଶଃ ତାର ପ୍ରକୃତ ସ୍ଥିତି କଥା ଜାଣିପାରିବ ଏବଂ ଦିବ୍ୟ ସ୍ଥିତିକୁ ଉନ୍ନୀତ ହୋଇପାରିବ। ଏହିପରି ଭାବେ ତାହାର ଉନ୍ନତିରେ ଆସୁଥିବା ସମସ୍ତ ପ୍ରକାର ବାଧା ଧ୍ୱଂସପ୍ରାପ୍ତ ହେବ। ତେଣୁ ଶେଷକ୍ତ ହେଉଛି ଏହା ଯେ ଭଗବାନ ଆମକୁ ଯେଉଁ ସ୍ଥିତିରେ ରଖିଛନ୍ତି ସେଥିରେ ଆମେମାନେ ସନ୍ତୁଷ୍ଟ ହେବା ଉଚିତ ଏବଂ ତାହାଙ୍କର ଭଗବାନଙ୍କ ସେବାରେ ନିଯୁକ୍ତ ହେବା ପାଇଁ ଆମେମାନେ ଚେଷ୍ଟା କରିବା ଉଚିତ, ତାହେଲେ ଆମମାନଙ୍କ ଜୀବନ ସଫଳ ହେବ। ହରେ କୃଷ୍ଣ। ଉପସ୍ଥିତ ଆମର ମନ୍ଦିରର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରଣ ପ୍ରଭୁ सामान्य नाम भक्तवृंद भक्तवृंद अनादिठे सुब्रत सरोज कुमार राय सनंदपुर श्राद्ध भटन पलखे आम भगवान कथा कीर्तन करमको ये भगवान कथा कीर्तन कर सुजोग दे आम एकता आम धन्यवाद अर्पण कर गौरवंद साई गुरु महाराज स्मृति परिषद सभ्य मैंने आज ये भगवान कथा नाम कीर्तन कले भगवान भजन गायन कले बर्तमान आम ये भगवान कथा ये भागवत भगवान और भगवान भक्त विषय किसी कह भागवतम समस्त वैदिक शास्त्र सार सर्वेदिहासान सार सार समुद्रम अनेक वैदिक ग्रंथ रही लक्ष लक्ष श्लोक अच्छा वेद उपनिषद पुराण महाभारत एगुड़ अनेक वैदिक शास्त्र अच्छा से समस्त शास्त्र सार हूँ भागवत व्यासदेव प्रथमे मंगलाचरण कौन निगम करो गणित फलम सुख मुखा अमृत ध्रुव संतम निगत भागवत रसमालयम रसिका भावुका ये समस्त को ये दिया जाऊ आशीर्वाद दिया जाऊ समस्ते भगवान ये जो रस रही भगवान कथा रस ये भक्त जगत आम जो आनंद प्राप्त होने चेस्ट करे से आनंद क्षणस्थायी कि ये जो भगवान कथार जो आनंद ये आनंद केवल शेष हम ना ये आनंद सब बढ़ी बढ़ जीव से आशीर्वाद कहते निगम गर्भतर गणित फलम निगम शास्त्र जो रही वैदिक शास्त्र ये हूँ कल्पतरु कल्पतरु कहले आम भौतिक जगत जो तरु वृक्ष अच्छा से वृक्ष निर्दिष्ट परिमाण निर्दिष्ट फल प्रदान करेंगे किंतु ये जो कल्पतरु जो चीज जगत जो वृक्ष सब अच्छा कल्पतरु जेकोसी तरु जेकोसी वृक्ष रु आम जेकोसी परिमाण में जे कौन सी फल जे कौन सी समय रे चाहिबा से ता प्रदान करिवो ये होची कल्पतरु तो से भाव रे वैदिक शास्त्र के मध्य कल्पतरु रे कहै छी तुलना कर जाय छी ए वैदिक शास्त्र हमर समस्त कामना समस्त जे जेती इच्छा सब रहै छी पूर्ण कर करिवो तो ए वैदिक शास्त्र रूपक जो कल्पतरु रो सुपक्व निष्ठ फल औषध श्रीमद् भागवतम स्वामी से परीक्षित महाराज कथा कही भागवतम तेनाली गोटे वृक्ष रिठा फल जदि शुआ थंट मार तार मिष्टता आहरी बढ़ी से भाव में श्रीमद भागवत रसायण ग्रंथ रही सुखदेव मुख दे आसित फलम ये जो वृक्ष फल जो वृक्ष रही गुरु परंपरार आम पाखु भगवान नारायण प्रथम भगवान को ये जो ज्ञान देखते ब्रह्मा को ब्रह्मा से ज्ञान देखते नारद को नारद से ज्ञान देखते व्यास को व्यास से ज्ञान देखते पुत्र सुखदेव गोस्वामी को ये भाव परंपरार आम ये ज्ञान को प्राप्त होचे निगम गल्पतर सुपक्व निष्ठ फल ये जो ज्ञान भागवत सम्बन्ध ज्ञान भगवान सम्बन्ध ज्ञान आम ये भाव परंपरार प्राप्त होचे तेनालीरु भगवान विभूति ब्रह्मा पुत्र स्वामी मनु और सतरूपा मनु पटे जहां मान बोली कह मनु मनु अच्छा भगवान प्रधान विभूति श्रीमद ଭାଗବତ ନେପାଳ ସ୍କନ୍ଦରେ ବର୍ଣ୍ଣନା କରାଯାଇଛି। ତେଣୁ ସେଇ ମନୁ ଏବଂ ସତରୂପା ଯୋଉ ପ୍ରଥମେ ପ୍ରଜା ସୃଷ୍ଟି କରିଛନ୍ତି ବା ପୁତ୍ର ବା କନ୍ୟା ସବୁ ସୃଷ୍ଟି କରିଛନ୍ତି, ତାଙ୍କର ଦୁଇ ପୁତ୍ର ଏବଂ ତିନି କନ୍ୟା। ତିନି କନ୍ୟା ଭିତରେ ପ୍ରଥମେ ଦେବହୂତିଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ତୃତୀୟ ସ୍କନ୍ଦରେ, ଯିଏକି ବିବାହ କରିଛନ୍ତି କର୍ଦ୍ଦମୁନିଙ୍କୁ ଏବଂ ତାଙ୍କର ପୁତ୍ର ହେଉଛନ୍ତି କର୍ଦ୍ଦଦେବ, ଯିଏକି ଭଗବାନ କଲ୍ୟାଣ ଅବତାର, ଯିଏ ସାଂଖ୍ୟ ଦେବ ତାଙ୍କର ମାତା ଦେବହୂତିଙ୍କୁ ବର୍ଣ୍ଣନା କରିଛନ୍ତି। ତାପରେ ତାଙ୍କର ଅନ୍ୟ ଯୋଉ ଦୁଇ ଜଣ କନ୍ୟା ଆକୃତି ଏବଂ ପ୍ରସୂତି, ସେମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇ ତାଙ୍କର ଯୋଉ ପୁତ୍ର କନିଷ୍ଠ ପୁତ୍ର ବୃତ୍ତାନ୍ତପାଦଙ୍କ ବିଷୟରେ ବର୍ଣ୍ଣନା କରାଯାଇଛି ଚତୁର୍ଥ ସ୍କନ୍ଦରେ ଭାଗବତର। ସେ ଚତୁର୍ଥ ବୃତ୍ତାନ୍ତପାଦଙ୍କର ପୁତ୍ର ହେଉଛନ୍ତି ପ୍ରସିଦ୍ଧ ଧ୍ରୁବ ମହାରାଜ, ଯିଏକି ପାଞ୍ଚ ବର୍ଷ ବୟସରେ ଭଗବାନଙ୍କର ଆରାଧନା କରି ଭଗବାନଙ୍କୁ ପ୍ରାପ୍ତ ହୋଇଥିଲେ। ଆମର ଛୋଟ ପିଲା ବୁଲୁଛନ୍ତି, ପାଞ୍ଚ ବର୍ଷ ବୟସର ବାଳକ ଥିଲେ ଧ୍ରୁବ ମହାରାଜ। ସେ ତାଙ୍କର ମାତା ଯେତେବେଳେ ତାଙ୍କୁ କହିଲେ ଟିକେ ମାଙ୍କ ସୂଚ କଥା କହିଲେ, ସେଥିରେ ସେ କ୍ରୋଧ ପ୍ରକାଶ କରିକି ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ ବଣକୁ ଚାଲି ଆସିଛନ୍ତି। ରାଜ୍ୟ ତ୍ୟାଗ କରିକି ବୃନ୍ଦାବନରେ ସେ ବସି ଭଗବାନଙ୍କ ଆରାଧନା କରୁଛନ୍ତି, ଓଁ ନମୋ ଭଗବତୀ ବାସୁଦେବାୟ। ଏହି ମନ୍ତ୍ର ତାଙ୍କୁ ପ୍ରଦାନ କରିଥିଲେ ତାଙ୍କର ଗୁରୁ ନାରଦ ମୁନି। ଏହି ମନ୍ତ୍ର ଜପ କରି ଛଅ ମାସରେ ସେ ଭଗବାନଙ୍କୁ ପ୍ରାପ୍ତ ହୋଇଥିଲେ ଏବଂ ଭଗବାନ ତାଙ୍କର ମନୋଭୀଷ୍ଟ ଯୋଉ ରହିଥିଲା ବିରାଟ ରାଜ୍ୟ ସେଇ ଧ୍ରୁବକୁ ପ୍ରଦାନ କରିଛନ୍ତି। ଆପଣ ଦେଖିବେ ଉତ୍ତର ଦିଗରେ ସେ ଧ୍ରୁବ ତାରା ରହିଛନ୍ତି, ସେ ଧ୍ରୁବ ମହାରାଜ ସେ ଲୋକ ରହିଛନ୍ତି। ତେଣୁ ଚତୁର୍ଥ ସ୍କନ୍ଦରେ ତାଙ୍କ ବିଷୟରେ ବର୍ଣ୍ଣନା କରି ତାଙ୍କ ବଂଶ ପରମ୍ପରା ବର୍ଣ୍ଣନା କରିସାରିବା ପରେ ବର୍ତ୍ତମାନ ପଞ୍ଚମ ସ୍କନ୍ଦରେ ତାଙ୍କର ଜ୍ୟେଷ୍ଠ ପୁତ୍ର ପ୍ରିୟବ୍ରତ ବିଷୟରେ ବର୍ଣ୍ଣନା କରାଯାଉଛି। ପ୍ରିୟବ୍ରତ ସେ ନାରଦ ମୁନିଙ୍କର ଶିଷ୍ୟ, ନାରଦ ମୁନି ହେଉଛନ୍ତି ଜଣେ ଭଗବାନଙ୍କର ଅବତାର, ଯିଏକି ଭକ୍ତ ଅବତାର। ସେ ସମସ୍ତଙ୍କୁ ଭକ୍ତି ଶିକ୍ଷା ଦେଇଛନ୍ତି ନାରଦ ମୁନି। ଆମର ଏଇ ପରମ୍ପରାରେ ନାରଦ ମୁନି ହେଉଛନ୍ତି ଆମର ପରମ ଗୁରୁ। ସେ ସମସ୍ତଙ୍କୁ ଅଧିକ ଆପଣମାନେ ଯଦି ଦେଖିବେ ଅଧିକାଂଶ ଭକ୍ତ ଏମାନେ ସମସ୍ତେ ନାରଦ ମୁନିଙ୍କର ଶିଷ୍ୟ ଏବଂ ପ୍ରସିଦ୍ଧ ଶିଷ୍ୟ ହେଉଛନ୍ତି ତାଙ୍କର ବ୍ୟାସଦେବ, ଯିଏକି ଭାଗବତଙ୍କୁ ରଚନା କରିଛନ୍ତି। ବ୍ୟାସଦେବ ସମସ୍ତ ବୈଦିକ ଶାସ୍ତ୍ର ରଚନା କଲା ପରେ ମଧ୍ୟ ଅନ୍ତିମରେ ଯେତେବେଳେ ବେଦାନ୍ତ ସୂତ୍ର ରଚନା କଲେ ସେତେବେଳେ ମଧ୍ୟ ସେ ଶାନ୍ତି ପ୍ରାପ୍ତ ହୋଇପାରିନଥିଲେ। ତେଣୁ ତାଙ୍କର ଗୁରୁଦେବ ନାରଦ ମୁନି ତାଙ୍କୁ ଉପଦେଶ ଦେଲେ, ତମେ ଏଇ ଭାଗବତ ରଚନା କର। ତେଣୁ ଏଇ ଭାଗବତ ରଚନା କରି ବ୍ୟାସଦେବ ଆନନ୍ଦ ବା ଶାନ୍ତି ପ୍ରାପ୍ତ ହେଲେ। ଏହିଭଳି ଭାବରେ ଅନେକ ପ୍ରସିଦ୍ଧ ଶିଷ୍ୟ ସବୁ ଅଛନ୍ତି ନାରଦ ମୁନିଙ୍କର। ତେଣୁ ସେ ନାରଦ ମୁନି ମଧ୍ୟ ଏଇ ପ୍ରିୟବ୍ରତଙ୍କର ଗୁରୁ ଥିଲେ। ତେଣୁ ଆମର ଦୁଇଟି ମାର୍ଗ ରହିଛି, ଗୋଟେ ହେଉଛି ପ୍ରବୃତ୍ତି ମାର୍ଗ ଆଉ ଗୋଟେ ହେଉଛି ନିବୃତ୍ତି ମାର୍ଗ। ଯେଉଁମାନେ ଯୋଉ ରହିଛି ଚାରି ବର୍ଣ୍ଣ ଚାରି ଆଶ୍ରମ ଭଗବାନଙ୍କ ଦ୍ୱାରା ସୃଷ୍ଟ ହେଇଛି, ଭଗବତ ଗୀତାରେ ଭଗବାନ କହିଛନ୍ତି ଚାତୁର୍ବର୍ଣ୍ଣ ମହାସୃଷ୍ଟମ ଏବଂ ଚାରି ଆଶ୍ରମ ମଧ୍ୟ ରହିଛି ଆମର ବୈଦିକ ପନ୍ଥାରେ ବୈଦିକ ସଭ୍ୟତାରେ, ଯୋଉ ବ୍ରହ୍ମଚାରୀ ଗୃହସ୍ଥ ବାହନପ୍ରସ୍ଥ ଏବଂ ସନ୍ୟାସ, ଇଏ ହେଉଛି ପ୍ରବୃତ୍ତି ମାର୍ଗରେ ଯେଉଁମାନେ ଅଗ୍ରସର ହେବେ ସେମାନେ ଏଇ ମାର୍ଗରେ ଯିବେ। କିନ୍ତୁ ଯେଉଁମାନେ ନିବୃତ୍ତି ମାର୍ଗରେ ଅଗ୍ରସର ହେବେ ସେମାନଙ୍କ ଗୃହସ୍ଥ ଆଶ୍ରମ ଗ୍ରହଣ କରିବାକୁ ପଡିବ ନାହିଁ, ସେମାନେ ସିଧାସଳଖ ସନ୍ନ୍ୟାସ ହେଲେ। ତେଣୁ ପ୍ରିୟବ୍ରତ ମୁନି ମଧ୍ୟ ତାଙ୍କର ଗୁରୁଦେବ ନାରଦ ମୁନିଙ୍କର ଉପଦେଶରେ ସେ ନିବୃତ୍ତି ମାର୍ଗ ଅବଲମ୍ବନ କରିଥିଲେ, ଗୃହସ୍ଥ ଆଶ୍ରମରେ ଆସୁନଥିଲେ। କିନ୍ତୁ ଯେତେବେଳେ ଉତ୍ତାନପାଦଙ୍କର ସର୍ବତ୍ୟାଗ ପରେ ତାଙ୍କର ପିତା ସ୍ୱାଗୁ ମନୁ ସେ କହିଲେ ପ୍ରିୟବ୍ରତଙ୍କୁ ତମେ ଥରେ ସଂସାର କର, ଗୃହସ୍ଥ ଆଶ୍ରମ ଗ୍ରହଣ କର, କିନ୍ତୁ ସେ ରାଜି ହେଉନଥିଲେ, ସେ ନିବୃତ୍ତି ମାର୍ଗ ଯିବା ପାଇଁ ଚାହୁଁଥିଲେ। ତେଣୁ ସ୍ୱାଗୁ ମନୁଙ୍କର ଉପଦେଶ ଏବଂ ସେହି ସମୟରେ ବ୍ରହ୍ମା ମଧ୍ୟ ଆସି ଉପଦେଶ ଦେଉଛନ୍ତି ପ୍ରିୟବ୍ରତ ମୁନିଙ୍କୁ। ନାରଦ ମୁନି ମଧ୍ୟ ସେଠି ଆସି ପହଞ୍ଚନ୍ତି, ପ୍ରିୟବ୍ରତ ରାଜା ପ୍ରସିଦ୍ଧ ରାଜା ସେ ବଂଶରେ ଆସିବେ, ଭଗବାନଙ୍କର ଜଣେ ଅବତାର ନିଶବ୍ଦେବ, ତାଙ୍କ ବିଷୟରେ ପରେ ବର୍ଣ୍ଣନା କରାଯିବ। ଏଠି ବ୍ରହ୍ମା କହୁଛନ୍ତି ଯେ ତମେ ଯୋଉ ରହିଛ ଈଶାବ ଦତ୍ତ, ଈଶା ସୃଷ୍ଟ ଭଗବାନଙ୍କ ଦ୍ୱାରା ଆମେ ଯିଏ ଯୋଉ ସ୍ଥିତିରେ ଥାନ୍ତୁଣା କାହିଁକି 84 ଲକ୍ଷ ପ୍ରକାର ଜୀବନ ଅଛନ୍ତି, ଜଳଜା 9 ଲକ୍ଷାଣୀ, ଜଳଜୀବ 9 ଲକ୍ଷ ପ୍ରକାର ଅଛନ୍ତି, ସ୍ଥାବରା 10 ଲକ୍ଷଟି, ଗଛ ଲତା ଇତ୍ୟାଦି ସେମାନେ ମଧ୍ୟ ଜୀବ ଆମ ଭଳି, ସେମାନେ 20 ଲକ୍ଷ ପ୍ରକାର ଜୀବ ଅଛନ୍ତି, ଛୋଟ ଛୋଟ କୁମି ଇତ୍ୟାଦି 11 ଲକ୍ଷ ପ୍ରକାର ଜୀବ ଅଛନ୍ତି, ତାପରେ ପକ୍ଷୀ ଇତ୍ୟାଦି ଆକାଶରେ ଯେଉଁମାନେ ଉଡ଼ୁଛନ୍ତି ପକ୍ଷୀ କ୍ଷେତର ସେମାନେ 10 ଲକ୍ଷ ପ୍ରକାର ଅଛନ୍ତି, ଏବଂ ତାପରେ 30 ଲକ୍ଷ ପ୍ରକାର ପଶୁ ଅଛନ୍ତି। ତେଣୁ ଏଇଭଳି ଭାବରେ ଅସୁରକ୍ଷ ଜୀବ ଅଛନ୍ତି ଏବଂ ଏହିସବୁ ଜନ୍ମ ପାର ହେଲା ପରେ ଜଣେ ମାନବ ଧନ ପ୍ରାପ୍ତ ହେଉଛନ୍ତି। ତେଣୁ ଆମେ ଯେଉଁଭଳି ଭାବରେ କର୍ମ କରିବା ସେ ଅନୁସାରେ ଆମେ କର୍ମ ଫଳ ଭୋଗ କରିବା। ତେଣୁ ଏଠି ବ୍ରହ୍ମା କହୁଛନ୍ତି ଈଶା ବି ସୃଷ୍ଟମ ହି ଅବରୁନ୍ଧବ ହେ ଅଙ୍ଗ ହେ ଅଙ୍ଗ କହିଲେ ତାଙ୍କର ସମ୍ବୋଧନ କରି କହୁଛନ୍ତି ପ୍ରିୟବ୍ରତଙ୍କୁ ବହୁତ ସ୍ନେହରେ ପୁତ୍ର ବୋଲି ସମ୍ବୋଧନ କରୁଛନ୍ତି ଯେ ଭଗବାନଙ୍କର ଈଶା ବି ସୃଷ୍ଟମ ଭଗବାନ ଯାହା ପ୍ରଦାନ କରିଛନ୍ତି ସବୁକିଛି ଭଗବାନ ହିଁ ପ୍ରଦାନ କରୁଛନ୍ତି। ଆମେ ଯେଉଁମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଇନାହାନ୍ତି ସେମାନେ ଭାବୁଛନ୍ତି ଆମକୁ ପ୍ରକୃତି ସବୁ ଦଉଛି ଆମେ ଭୂତ ପ୍ରକୃତିକୁ ସବୁ ପ୍ରାପ୍ତ ହଉଛେ ଯାହା ସବୁ ପାଉଛେ ଆମେ ଏ ଭୂତ ପ୍ରକୃତି ଦ୍ଵାରା ପ୍ରାପ୍ତ ହଉଛେ ପ୍ରକୃତି ମନକୁ ମନ କାର୍ଯ୍ୟ କରୁଛି ଏଇଭଳି ଭାବେ ବୈଜ୍ଞାନିକ ମାନେ କହୁଛନ୍ତି। କିନ୍ତୁ ଏ ପ୍ରକୃତି କାହା ଦ୍ଵାରା କାର୍ଯ୍ୟ କରୁଛି ଯୋଉ ସୂର୍ଯ୍ୟ ଉଦୟ ହଉଛନ୍ତି ଚନ୍ଦ୍ର ଅସ୍ତ ହଉଛନ୍ତି ଚନ୍ଦ୍ର ଉଦୟ ହଉଛନ୍ତି ଅସ୍ତ ହଉଛନ୍ତି ଋତୁର ପରିବର୍ତ୍ତନ ହଉଛି ବର୍ଷା ଋତୁ ଇତ୍ୟାଦି ବିଭିନ୍ନ ପ୍ରକାର ଛଅଟି ଋତୁର ପରିବର୍ତ୍ତନ ହଉଛି ବିଭିନ୍ନ ସମୟରେ ବିଭିନ୍ନ ଫଳ ବିଭିନ୍ନ ଫୁଲ ଏସବୁ ହଉଛି ଏଇସବୁ ଋତୁର ଯୋଉ ପରିବର୍ତ୍ତନ ଇତ୍ୟାଦି ହଉଛି ଇଏ ତ ମନକୁ ମନ ହଉନି। ଭଗବତ ଗୀତା ଆପଣମାନେ ପାଠ କଲେ ଜାଣିବେ ଭଗବାନ ଭଗବତ ଗୀତା ନବମ ଅଧ୍ୟାୟରେ କହୁଛନ୍ତି ଯେ ମାୟାଧ୍ୟକ୍ଷଣ ପ୍ରକୃତି ସୁୟତେ ସଚରାଚରମ ଭଗବାନଙ୍କ ନିର୍ଦ୍ଦେଶରେ ପ୍ରକୃତି କାମ କରୁଛି। ଆପଣ ଜାଣିଥିଲେ ଜଣେ ବୈଜ୍ଞାନିକ ଥିଲେ ନ୍ୟୁଟନ ଯେ କି ଗୋଟେ ଉଦ୍ଭାବନ କଲେ ଥିଓରି ଯେ ମାଧ୍ୟାକର୍ଷଣ ଶକ୍ତି ଗ୍ରାଭିଟେସନାଲ ଫୋର୍ସ ଯୋଉ ରହିଛି ମାଧ୍ୟାକର୍ଷଣ ଶକ୍ତି ଯେତେବେଳେ ସେ ଦେଖିଲେ ଗୋଟେ ଆପଲ ଗଛରେ ଆପଲଟା ଯେତେବେଳେ ବାଜି ଯାଇଛି ତଳେ ପଡ଼ିଯାଉଛି ସେ ବିଷୟରେ ଗବେଷଣା କରି ସେ ଏହି ମାଧ୍ୟାକର୍ଷଣ ଶକ୍ତିକୁ ଉଦ୍ଭାବନ କରିଥିଲେ। କିନ୍ତୁ ଯଦି ତାଙ୍କୁ ପଚରାଯିବ ଯେ ସେ ମାଧ୍ୟାକର୍ଷଣ ଶକ୍ତିକୁ କିଏ ଦେଇଛନ୍ତି ତାହେଲେ ସେ ପ୍ରଶ୍ନର ଉତ୍ତର ବୈଜ୍ଞାନିକ ନାହିଁ। କିନ୍ତୁ ସେ ପ୍ରଶ୍ନର ଉତ୍ତର ଆମ ବୈଦିକ ଶାସ୍ତ୍ରରେ ପାଇବା ଭଗବାନ କହୁଛନ୍ତି ମାୟାଧ୍ୟକ୍ଷଣ ପ୍ରକୃତି ଶ୍ୱେତେ ସଚରାଚରମ ହେତୁ ନାନ୍ତେୟ ହେତୁ ନ ଅନେନ ଇଏ ହଉଛି କାରଣ ମାଧ୍ୟାକର୍ଷଣ ଶକ୍ତିର ମଧ୍ୟ କାରଣ ହଉଛନ୍ତି ଭଗବାନ। ସେଥିପାଇଁ ବ୍ରହ୍ମା ଯିଏକି ଭଗବାନଙ୍କର ପ୍ରଥମ ସୃଷ୍ଟ ଜୀବ ଏ ଭୌତିକ ଜଗତର ସେ ଯେତେବେଳେ ଦେଖିଲେ ଭଗବାନଙ୍କ ବିଷୟରେ ଜ୍ଞାନ ପ୍ରାପ୍ତ ହେଲେ ସେ ଦେଖିଲେ ବ୍ରହ୍ମ ସଂହିତା ସେଥିରେ ସେ କହୁଛନ୍ତି ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ସର୍ବକାରଣ କାରଣ ସବୁକିଛିର କାରଣର ଆମେ ଦେଖିବା ଆମେ ଯୋଉ ଜନ୍ମ ହଉଛେ ଆମର କାରଣ ହଉଛନ୍ତି ଆମର ପିତାମାତା ଆମର ପିତାମାତାଙ୍କର କାରଣ ହଉଛନ୍ତି ତାଙ୍କର ପିତାମାତା ସେ ତାଙ୍କର ପିତାମାତାଙ୍କର କାରଣ ତାଙ୍କର ପିତାମାତା ଏଇଭଳି ଭାବରେ ଆମେ ଯେତେବେଳେ ଅନ୍ତିମରେ ଆସିବା କାହା ପାଖରେ ଆସି ପହଞ୍ଚିବା ସିଏ ହଉଛନ୍ତି ଈଶ୍ୱର ପରମ କୃଷ୍ଣ ସିଏ ହଉଛନ୍ତି ପରମ ନିୟନ୍ତ୍ରଣକାରୀ କୃଷ୍ଣ ଯିଏକି ସର୍ବ କାରଣ କାରଣ ସବୁକିଛିର କାରଣର ମୂଳ କାରଣ ହଉଛନ୍ତି ସେଇଆ ସେଇ କୃଷ୍ଣ। ଆମେ ଯଦି କହିବା ତାହେଲେ ତାଙ୍କର କାରଣ କିଏ ନା ତାଙ୍କର ଆଉ କେହି କାରଣ ନାହାନ୍ତି ଯାହାଙ୍କର କେହି କାରଣ ନାହାନ୍ତି ସିଏ ହଉଛନ୍ତି ଭଗବାନ ଇଏ ହଉଛନ୍ତି ଭଗବାନଙ୍କର ଗୋଟେ ସଂଜ୍ଞା। ତେଣୁ ସବୁକିଛି ଆମେ ଯାହା ପାଉଛେ ଆଜି ଆପଣମାନେ ଯୋଉ କିଛି ସ୍ଥିତିରେ ଅଛନ୍ତି ଏ ଯାହା ସବୁ ଆପଣମାନେ ପାଇଛନ୍ତି ଏ ଭଗବାନଙ୍କର ବୋଲି ବୁଝିବାକୁ ପଡିବ। ଯେଉଁମାନେ ଶାସ୍ତ୍ର ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଏଇଭଳି ଭାବରେ କୁହନ୍ତି। ତେଣୁ ବ୍ରହ୍ମା ଏଠି କହୁଛନ୍ତି ଈଶା ବି ସୃଷ୍ଟମ ହି ଅବରୁନ୍ଧ ହି ଅଙ୍ଗ ସବୁକିଛି ଆମେ ଯାହା ପାଉଛେ ଭଗବାନଙ୍କ ଦ୍ଵାରା ପ୍ରଦତ୍ତ। ତେଣୁ ଦୁଃଖମ ସୁଖମ ବା ଗୁଣକର୍ମ ସଂଭା ଆମେ କେତେବେଳେ ଦୁଃଖ ପାଉଛେ କେତେବେଳେ ସୁଖ ପାଉଛେ ଆମେ ମହାଜନ ମାନେ କହିଛନ୍ତି ପ୍ରହ୍ଲାଦ ଜଣେ ମହାଜନ ସେ ତାଙ୍କର ସାଙ୍ଗ ମହାତ୍ମାଙ୍କୁ କହିଛନ୍ତି ଭାଗବତ ସପ୍ତମ ସ୍କନ୍ଧରେ ଯେ ସୁଖମ ଇନ୍ଦ୍ରିୟକମ ଦୈତ୍ୟା ଦେହ ଯୋଗେନ ଦେଇନା ସର୍ବତ୍ର ଲଭ୍ୟତେ ଦୈବା ଯଥା ଦୁଃଖ ମଦତ୍ନତ ଯେମିତି ଆମେ କେହି ଚେଷ୍ଟା କରୁନେ ଦୁଃଖ ପ୍ରାପ୍ତ ହେବା ପାଇଁ। ଆଜି ଆମର ଯୋଉ ସାମନ୍ତ ବାବୁଙ୍କର ଦେହାନ୍ତ ହେଲା କେହି ଚେଷ୍ଟା ଆମେ କରୁନେ ମୃତ୍ୟୁ ପାଇବା ପାଇଁ କିନ୍ତୁ ଆମେ ଚେଷ୍ଟା ନ କଲେ ମଧ୍ୟ ଆମକୁ ମୃତ୍ୟୁ ଆସିବ କାରଣ ଇଏ ଦୈବା ଦୈବମାନଙ୍କ ଦେବତାମାନଙ୍କ ଦ୍ଵାରା ଏସବୁ ଆରେଞ୍ଜମେଣ୍ଟ ହେଇଛି ବ୍ୟବସ୍ଥା ହେଇଛି। ଆମେ କେତେ ବର୍ଷ ଜନ୍ମ କରିବା ଜନ୍ମଗ୍ରହଣ କରିବା ଜନ୍ମ ଐଶ୍ୱର୍ଯ୍ୟ ଶ୍ରୀ କୋଉ କୂଳରେ ଜନ୍ମଗ୍ରହଣ କରିବା କେତେ ଆମେ ଐଶ୍ୱର୍ଯ୍ୟ ପ୍ରାପ୍ତ ହେବା କେତେ ବିଦ୍ୟା ପ୍ରାପ୍ତ ହେବା କେତେ ସୌନ୍ଦର୍ଯ୍ୟ ପ୍ରାପ୍ତ ହେବା ଏସବୁ ଆମର ପୂର୍ବ ଜନ୍ମ କର୍ମ ଫଳ ଅନୁସାରେ ଆମେ ପ୍ରାପ୍ତ ହଉଛେ। ତେଣୁ କେତେବେଳେ ଦୁଃଖ ଆସୁଛି ସେଇଭଳି ଭାବରେ ଦୁଃଖ ପାଇଁ କିଛି ଚେଷ୍ଟା କରୁନାହାନ୍ତି କିଏ ପ୍ଲାନ୍ ପ୍ରୋଜେକ୍ଟ କରୁନାହାନ୍ତି ଆମେ ଦୁଃଖ ପାଇବା ବୋଲି କିନ୍ତୁ କିଛି ପ୍ଲାନ୍ ନକଲେ ମଧ୍ୟ ଦୁଃଖ ଆସି ପହଞ୍ଚୁଛି। ସେଇଭଳି ଭାବରେ ପ୍ରହ୍ଲାଦ ମହାରାଜ ତାଙ୍କର ବାଳକମାନଙ୍କୁ ସାଙ୍ଗ ବାଳକମାନଙ୍କୁ କହୁଛନ୍ତି ସେ ପାଞ୍ଚ ବର୍ଷର ବାଳକ କିନ୍ତୁ ସିଏ प्रख्यात नारद मुनि शिष्य थे मातृगर्भ ज्ञान प्राप्त होती पांच वर्ष बयस सांग बाक मान ज्ञान दौरान आम जो सुख प्राप्त हो इंद्रिय मान द्वारा जो प्राप्त हो चक्षु द्वारा देखुचे भल जिन देखने आमको आनंद मिलूँ कर्म द्वारा भल संगीत शुणिले आमको आनंद लगुच इंद्रिय मान द्वारा जो सुख आम प्राप्त हो सर्वत्र लभ्य दैवा प्रहलाद महाराज कहते सांग मान को ये सब देवता मान भगवान द्वारा व्यवस्था है सब मिलूँ घुसुरी की आनंद प्राप्त हो सब निष्ठा खाई से आनंद प्राप्त हो भगवान व्यवस्था सब सर्वत्र दुख कहीं नचाहे पहुंचे पहुंच तेनाली सुख आसत दुख आसमें जो गुण कर्म संज्ञा ये जो गुण रही भौतिक जगत त्रिगुण सत्व रज एवं तम ये तीन गुण से समस्त बंधा रही भगवत गीतार भगवान गोटे अध्याय गुण त्रय विभाग योग चतुर्दश अध्याय तीन गुण विषय वर्णना कर तीन जन लोकर आचरण देखिए जानपरि कौ गुण प्रभाव रही सत्य गुण प्रभाव रही ब्राह्मण होती रज गुण प्रभाव जहाँ रही क्षत्रिय होती रजतम गुण मिश्रित प्रभाव जहाँ रही वैश्य होती तम गुण प्रभाव जहाँ रही सी हूँ शूद्र ये गुण गुण द्वारा कर्म करुचे साधारण लोक मैंने बुझी पार ना भगवत गीता तृतीय अध्याय भगवान से कहते क्या शेष कर समय भगवान कहते प्रकृति क्रियमाणी गुण कर्माणी सर्वश अहंकार आत्मा कर्ता मान्यते जो सुख कार्य कर भूत प्रकृत त्रिगुण द्वारा ही सब कार्य हो जो मैंने मूर्ख व्यक्ति जो मैंने मिथ्या अहंकार से मुझे अमुक रोजगार कली मुझे कर्ज कली अमुक सब कली कहानी से केजरीवाल कहते मुझे प्रधानमंत्री मुख्यमंत्री मो चेष्टी ये भगवान का आरेंजमेंट सुखी जो मैंने अहंकार आत्मा जो मिथ्या अहंकार रही समस्त मिथ्या अहंकार रही खुब क्वचित लोक प्रकृत अहंकार रही लोकर मिथ्या अहंकार रही भावती मुझे कर्ता मुझे प्राप्त होली कि बुझी पा ना जी हूँ भगवान द्वारा विशेष भाव में प्रकृति भगवान जो प्रकृति रही प्रकृति द्वारा नियंत्रित ही कार्य कर किंतु प्रकृति तत्व भी नुहति प्रकृत ज्ञान प्राप्त ही ना तेनालीथ सूक्ष्म चक्षु स्मृतांधा जन अंध व्यक्ति जे जन चक्षुस्मान व्यक्ति जो पटे देखुवे जन अंध व्यक्ति होती से रास्ता पार ही पार नारी थी से रास्ता पार ही पार नु जन चक्षु व्यक्ति जी रास्ता पार कर प्रकृत रास्ता पार नहीं पार सहजे पार नहीं पार ना चारिपटे गाड़ी मटर सब चलिए रास्ता पार नहीं पार ना से भाव जदि आम भाव जीवन को गढ़ी तोल सबकि भगवान इच्छा हूँ भगवान इच्छा जब हूँ आम से आम प्रकृत जीवन रकृत लक्ष्य को प्राप्त हो पार यही संपर्क में गोटे कथ कही आम कथा को पांच मिनट शेष करवा तेना गोटे जन राजा थे जी कि जन मंत्री थे सी जे भगवान भक्त सब से कहती जहाँ हूँ ये सब भगवान भगवान प्राणी मंगल पाई सब कर सब कथा से कथा कहती थे राजा कौन से कारण आंगुठी कटिगला तेनाली जो राजसभा राजा से घोषणा कले मोर आज दुर्भाग्य मोर आंगुठी कटिगला मंत्री रही भक्तिभाव से भक्तिभाव से कहते भगवान कृपार ये भगवान मंगल पाई कर राजा शुणिले से बहुत क्रोध प्रकाश कले मो राजा मोर आंगुठ कटी मोर मंत्री कहते मोर मंगल मोर मंगल कौन है मोर तो आंगुठ कटिगला मोर अमंगल है मोर मंगल कौटी है तेणु से क्रोध प्रकाश कर मंत्री को लेकर ଜେଲରେ ରଖିଦେଲେ। ତେଣୁ ଗୋଟେ ଦିନ ତାପରେ କଣ ହେଇଛି ନା, ସେ ରାଜା ଯେତେବେଳେ ଶିକାରକୁ ଯାଇଛନ୍ତି, ସେ ଶିକାରରେ ରାଜାଙ୍କର ଯୋଉ ସୈନିକ ମାନେ ଥିଲେ ସେ କୌଣସି କାରଣରୁ ଅଲଗା ହେଇଗଲେ, କେବଳ ରାଜା ଏକୁଟିଆ ରହିଗଲେ। ତେଣୁ ଜଣେ ସର୍ଦ୍ଦାର, ଦସୁ ସର୍ଦ୍ଦାର, ସେ ମାନେ ଲୋକକୁ ବଢି ପକାଇବା ପାଇଁ ଚାହୁଁଥିଲେ ଦେବୀଙ୍କ ପାଖରେ। ତେଣୁ ସେ ଖୋଜି ଖୋଜି ଆସିଲେ, ତାଙ୍କର ଦସୁର ଯୋଉ ମାନେ ପାର୍ଷଦ ମାନେ ଅଛନ୍ତି, ଆଜି ଦେଖିଲେ କି ଲୋକ ଜଣଙ୍କୁ ରାଜା ବୋଲି ସେ ଜାଣିନାହାନ୍ତି, ତାଙ୍କୁ ନେଇକିରି ବାନ୍ଧିକି ନେଇଗଲେ। ବାନ୍ଧି ନେଇକି ଯେତେବେଳେ ସେ ଦେବୀଙ୍କ ପାଖରେ ବଳି ପକାଇବା ବସିଛନ୍ତି, ସେତେବେଳେ ଦେଖିଲେ ସେ ରାଜା ବୋଲି ଜାଣିନାହାନ୍ତି, ସେ ଭାବୁଛନ୍ତି ଏ ବ୍ୟକ୍ତିର ଆଙ୍ଗୁଠି କଟିଯାଇଛି, ତେଣୁ ଆଉ ବଳି ପକାଇ ହେବନି, ତେଣୁ ଛାଡ଼ିଦେଲେ। ତେଣୁ କୌଣସି ମତେ ରାଜା ଜୀବନ ପ୍ରାପ୍ତ ହେଇକି ଯେତେବେଳେ ଫେରିଲେ ରାଜାକୁ, ସେତେବେଳେ ସେ ମନ୍ତ୍ରୀକୁ ସାଙ୍ଗେ ସାଙ୍ଗେ ଖୋଲିଦେଲେ, ଜେଲରେ ଯୋଉ ରଖିଥିଲେ ତାଙ୍କୁ ଖୋଲିକି ତାଙ୍କୁ କହିଲେ, ବହୁତ ଧନ୍ୟବାଦ ଦେଲେ, କହିଲେ ତମ ଯୋଗୁଁ ମୁଁ ରକ୍ଷା ପାଇଗଲି। ତମେ ଯଦି ନ କହିଥାନ୍ତ ଯେ ଯାହା ଭଗବାନ କରୁଛନ୍ତି ମଙ୍ଗଳ ପାଇଁ, ଯଦି ଏ କଥା ଯୋଉ କହିଥିଲ, ପ୍ରକୃତରେ ମୁଁ ଆଜି ବୁଝିଲି, ଭଗବାନଙ୍କର କୃପାରୁ ମୁଁ ଆଜି ଜୀବନ ପ୍ରାପ୍ତ ହେଇଗଲି, ମୋର ଆଜି ମୁଣ୍ଡଟି କଟିଯାଇଥାନ୍ତା, କିନ୍ତୁ ଏ ଆଙ୍ଗୁଠି କଟିଯାଇଥିବାରୁ ଭଗବାନ କୃପାରୁ ମୋର ଆଜି ଜୀବନ ମୁଁ ପ୍ରାପ୍ତ ହେଲି। ତେଣୁ ତମ କଥା ମୁଁ ବୁଝୁଛି, କିନ୍ତୁ ମୁଁ ଗୋଟେ କଥା ବୁଝିପାରୁନି ଯେ ତମେ ଯାହା କହିଲ ଠିକ କଥା, ଭଗବାନ ଯାହା କହିଲେ ପ୍ରାଣ ମଙ୍ଗଳ କରି, କିନ୍ତୁ ମୁଁ ତମକୁ ଯୋଉ ଜେଲରେ ରଖିଦେଲି ସେଇଟା ତମର କଣ ମଙ୍ଗଳ ହେଲା ନା? ଆପଣ ଯଦି ମତେ ଜେଲରେ ରଖିନଥାନ୍ତେ, ତାହେଲେ ମୁଁ ଆପଣଙ୍କ ସାଙ୍ଗରେ ଥାନ୍ତି, ତେଣୁ ଆଜି ମତେ ସେଠି ଗଳି ପଡିବାକୁ ପଡିଥିଲା। ତେଣୁକରି ଭଗବାନ ଯାହା କହିଲେ ସବୁ ପ୍ରାଣୀର ମଙ୍ଗଳ ପାଇଁ, ଏଇଭଳି ଭାବରେ ଯଦି ଆମେ ଭଗବତ ଚେତନଶୀଳ ହେଇପାରିବା, ପ୍ରତି ସମୟରେ ଆମେ ପାଣି ପିଉଛେ, ରସମ ଅପ୍ସିକମ ଦେଇ ଯେତେବେଳେ ପାଣି ପିଉଛେ, ଯଦି ଭଗବାନ କହୁଛନ୍ତି ଭଗବତ ଗୀତାର ଭଗବତ ଶବ୍ଦ ମଧ୍ୟରେ, ଆମେ ଯଦି ପାଣି ପିଇଲା ବେଳେ ଭଗବାନ କହୁଛନ୍ତି ଇଏ ପାଣିର ରସ ହଉଛି ମୁଁ, ତାହେଲେ ଏଇଭଳି ଭାବରେ ଆମେ ଭଗବତ ଚେତନଶୀଳ ହେଇପାରିବା। ଇଏ ହଉଛି କୃଷ୍ଣ ଚେତନା। ଏଇଭଳି ଗୋଟିଏ ସ୍ତର ଆସିବ ଯେତେବେଳେ ଆପଣ ସବୁଠି ଭଗବାନଙ୍କୁ ଦର୍ଶନ କରିବେ, ସେ ହଉଛି ସବୁଠାରୁ ଉନ୍ନତ ଭକ୍ତିର ଚେତନା। ତେଣୁ ଆଜିର ଏହି ସନ୍ଧ୍ୟାରେ ଆପଣମାନେ ଯୋଉ ଭଗବାନଙ୍କର ଭକ୍ତମାନଙ୍କୁ ଡାକି ଭଗବାନଙ୍କ ବିଷୟରେ ଭଗବାନ କଥା କୀର୍ତ୍ତନ କଲେ, ଭଗବାନଙ୍କର ନାମ କୀର୍ତ୍ତନ କଲେ, ଏଦ୍ୱାରା ଆପଣ ଗୋଟେ ସୁଯୋଗ ଆମକୁ ସୁଯୋଗ ସେ ଆପଣମାନେ ମଧ୍ୟ ସୁଯୋଗ ପ୍ରାପ୍ତ ହେଲେ ଏ ଭଗବାନଙ୍କର ନାମର ଆଶ୍ରୟ କରନ୍ତୁ। ଯେଉଁ କୁହାଯାଉଛି ବୃହତ ନାରଦ ପୁରାଣରେ, ହରେ ନାମ ହରେ ନାମ ହରେ ନାମ, ଏବେ କେବଳ ଅନ୍ୟ କୌଣସି ଉପାୟ ନାହିଁ, ଜଣେ ମୃତ୍ୟୁକୁ ମଧ୍ୟ ପାର ହେଇଯାଇପାରିବ ଯଦି ଭଗବାନଙ୍କର ନାମ ଯଦି ଅନ୍ତିମ ସମୟରେ ଆମର ହୃଦୟକୁ ମନକୁ ଆସିଲା ବା ଆମେ ଉଚ୍ଚାରଣ କଲେ ଭଗବାନଙ୍କ ନାମ, ତାହେଲେ ଭଗବାନ କହୁଛନ୍ତି ତାହେଲେ ମୋ ପାଖକୁ ନିଶ୍ଚିତ ଭାବରେ ଆସିବେ। ଇଏ ହଉଛି ମାନବ ଜନ୍ମର ସିଦ୍ଧି, ଇଏ ଆମକୁ ଗୋଟେ ସୁଯୋଗ ମିଳିଛି, ଆମେ ମାନବ ଜନ୍ମରେ ଏହି ପ୍ରାକ୍ଟିସ କରିପାରିବା, ଅଭ୍ୟାସ କରିପାରିବା, କୃଷ୍ଣ ଚେତନା ଅଭ୍ୟାସ କରିପାରିବା। ତେଣୁ ଆପଣମାନଙ୍କର ଆମର ପ୍ରଭୁ ଗୋପଳଙ୍କୁ ରହିଛନ୍ତି, ଆପଣମାନେ ତାଙ୍କ ସହିତ ଯୋଗାଯୋଗ କରନ୍ତୁ, ଏଭଳି ଭାବରେ ଭଗବାନଙ୍କ ନାମର ଆଶ୍ରୟ ନିଅନ୍ତୁ, ମଝି ମଝି ମନ୍ଦିର ଆସନ୍ତୁ, ଦେଖନ୍ତୁ କେମିତି ଆନନ୍ଦରେ ଭକ୍ତମାନେ ନୃତ୍ୟ କୀର୍ତ୍ତନ କରି ଆନନ୍ଦରେ ରହୁଛନ୍ତି। ହରେ କୃଷ୍ଣ
ହରେ କୃଷ୍ଣ 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 ହରେ ହରେ
ହରେ
ରାମ ହରେ ରାମ 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 ହରେ।
ତେଣୁ ଆଜିର ଏହି ଦିବସରେ ଭଗବାନଙ୍କର କୃପା ପ୍ରାର୍ଥନା କରୁଛି, ଆପଣମାନେ ଭଗବାନଙ୍କର କୃପାରୁ ଆପଣମାନେ ସେ ଭଗବାନଙ୍କର ଭକ୍ତ ହୁଅନ୍ତୁ, ଭଗବାନଙ୍କର ଭକ୍ତି ଆଚରଣ କରନ୍ତୁ, ଯାହାଫଳରେ ଆପଣମାନଙ୍କର ଜୀବନ ସାର୍ଥକ ହେବ। ଏତିକି ମୋ ତଥା ବିଶ୍ରାମ ଦେଉଛି। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ କୃପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ ଦେବୀ
ଆଜି ସରୋଜ କୁମାର ରାୟ ସାନ୍ତ ତାଙ୍କର ଦିବସରେ ଇସ୍କନ ତରଫରୁ ଯେଉଁ କଥା କୀର୍ତ୍ତନ ଆୟୋଜନ କରାଯାଇଛି, ଆମର ପାଦସେବା ପ୍ରଭୁ ବଡ଼ ସୁନ୍ଦର ଭାବରେ ଆପଣମାନଙ୍କୁ ଏ ଭାଗବତର ଉପଖ୍ୟାନ କହିଲେ, ପରିବେଷଣ କଲେ, ମୁଁ ସେଥିପାଇଁ ମୋତେ ପାଦସେବା ଧନ୍ୟବାଦ ଦେଉଛି। ବିଶେଷ କରି ଏସବୁ କଥା କହିଲେଣି, ମୁଁ ପ୍ରତ୍ୟେକ କଥା କହୁଛି ଆପଣମାନଙ୍କୁ, ଆପଣ ପରିବାରରେ ବର୍ତ୍ତମାନ ସମସ୍ତେ ଦୁଃଖ ଭିତରେ ଅଛନ୍ତି, ତେଣୁ ସମସ୍ତଙ୍କୁ ନିବେଦନ କରୁଛି ପରିବାରରେ ସମସ୍ତେ ପ୍ରତି ଦୈନିକ ତାଙ୍କ ଉଦ୍ଦେଶ୍ୟରେ ଗୋଟିଏ ନାମ ଜପ କରନ୍ତୁ, ସକାଳ ହଉ ସନ୍ଧ୍ୟାରେ ହଉ ତାଙ୍କ ଉଦ୍ଦେଶ୍ୟରେ କରନ୍ତୁ, ଯାହାଦ୍ୱାରା କି ଏଇଟା ତାଙ୍କର କିଛି କର୍ମଫଳ ଥିଲେ ସେ ନଷ୍ଟ ହେବ, ଭଗବାନ ଦିବ୍ୟ ନାମ ଏତେ ପ୍ରଭାବ ଅଛି। ତେଣୁ ଏଇ ନିର୍ଭର କରୁଛି ବର୍ତ୍ତମାନ ମଧ୍ୟ ମୋ ସାଙ୍ଗରେ ଆପଣମାନେ ଟିକେ କୀର୍ତ୍ତନ କରନ୍ତୁ। ହରେ କୃଷ୍ଣ ହରେ Krishna, 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 Hare Hare, Hare Rama, Hare Rama, Rama Rama, Hare Hare. Amar mahat sundar, tuma apna sabko karo to ghar mein to kisi ko sunta nahi, par mein to bhagwan naam karo to prasan sani bhagwan ko pai prasad karo. Hello, I am prasad karo prasad karo. यहाँ गरीब भगवान अर्पण करी खाइबे एक परिवार मंगल सब हम सब समय भगवान नाम स्मरण कर जय श्री की जय श्री भगवान
ಸಾಕ್ಷಾತ್ ಬರ್ತೀವಿ